24 ଏଲିସାୟଙ୍କୁ ଧରିବାକୁ ନିକଟତର ହେଲାବେଳେ ସେ ପ୍ରାର୍ଥନା କରି କହିଲେ, ଏମାନଙ୍କୁ ଅନ୍ଧତା ଦ୍ୱାରା ଆଘାତ କର। ତତ୍କ୍ଷଣାତ୍ ସବୁ ସୈନ୍ୟ ସେମାନଙ୍କୁ ଦେଖିପାରିଲେ ନାହିଁ। ଏଲିସାୟ ସେମାନଙ୍କୁ କହିଲେ, ମୋର ଅନୁଗମନ କରନ୍ତୁ, ଯାହାକୁ ଖୋଜୁଛ ତା ପାଖକୁ ନେଇଯିବି। ସେ ଅନ୍ଧ ସୈନ୍ୟକୁ ସମରିଆ ପ୍ରଧାନ ନଗରକୁ ନେଇଗଲେ। ପୁଣି ସେ ପ୍ରାର୍ଥନା କରି କହିଲେ, ଈଶ୍ୱର ଏମାନଙ୍କ ଛକୁ ଖୋଲି ଦିଅ। ତହିଁରେ ସେମାନେ ସେମାନଙ୍କ ଶତ୍ରୁ ନଗରରେ ଥିବାର ଦେଖିଲେ। ଇସ୍ରାଏଲର ରାଜା ସେମାନଙ୍କୁ ମାରିଦେବା ପାଇଁ ଚିନ୍ତା କଲା, କିନ୍ତୁ ଏଲିସାୟ ସେମାନଙ୍କୁ ଖାଦ୍ୟପେୟ ଦେଇ ଛାଡ଼ିଦେବାକୁ ଆଦେଶ ଦେଲେ। ବନ୍ଧୁଗଣ, ଏଲିସାୟଙ୍କ ଈଶ୍ୱର ଆମ ସମସ୍ତ ଶତ୍ରୁମାନଙ୍କଠାରୁ ମହାନ। ତାଙ୍କ ଉପରେ ଆମେ ଭରସା କଲେ ପ୍ରତିରୋଧ ନେବାର ଆମ ପାଇଁ କିଛି ଆବଶ୍ୟକ ନାହିଁ।